ମାଣ ଆଠ ଗୁଣ୍ଠ ଉପନ୍ୟାସର ଚତୁର୍ଥ ପରିଚ୍ଛେଦ। ଏହି ପରିଚ୍ଛେଦର ଶୀର୍ଷକ ହେଲା ଚାଷ ତଦାରଖ। ଅୟଂ ନିଜ ପରୋବେତି ଗଣାନାଂ ଲଘୁଚେତସାମ। ମଙ୍ଗରାଜେ ନିଜ ପର ଚାଷ ବୁଝନ୍ତି ନାହିଁ। ଶାସ୍ତ୍ରରେ ପାଠ ଡାକୁଛି ଲଘୁଚେତାମାନେ ଆପଣା ଓ ପର ଏହିପରି ବୁଝନ୍ତି। ସାଆନ୍ତଙ୍କର ଆପଣା ଚାଷ ପ୍ରତି ଯେତିକି ନଜର, ପର ଚାଷ ପ୍ରତି ମଧ୍ୟ ସେହିପରି ଦୃଷ୍ଟି। ଆମ୍ଭେମାନେ ଦିନକର କଥା କହିଲେ ଜ୍ଞାନୀ ପାଠକମାନେ ସବୁ ଜାଣିଯିବେ। ଭାତହାଣ୍ଡିରୁ ଗୋଟିଏ ଚିପିଲେ ସବୁ କଥା ଜଣାପଡ଼ିଯାଏ। ସର୍ଦ୍ଦାର ହଳିଆ ଗୋବିନ୍ଦ ପୁଆଣ ସକାଳେ ଜଣାଇଲା, ଆଜ୍ଞା ଦେଢ଼ମାଣ ବିଲ ଅରୁଆ ରହିଲା ତଳି ନିଅଣ୍ଟ। ସାଆନ୍ତେ ହଁ କହିକି ତୁନି ହେଲେ। ହଳିଆ ହାତ ଯୋଡ଼ି ଦୁଆରେ ଛିଡ଼ା ହେଲା। ସାଆନ୍ତେ ବିଲ ବୁଲି ବାହାରିଛନ୍ତି। ପରିଧାନ ଖଣ୍ଡିଏ ତେଲ ଚିକିଟା ମଠା ଲୁଗା, ଅଣ୍ଟାରେ ଗେରୁରଙ୍ଗିଆ ଗାମୁଛା ବିଡ଼ା, କାନ୍ଧରେ ବିଶାଳ ତାଳପତ୍ର ଛତା। ପଛରେ ଗୋବିନ୍ଦ ପୁହାଣ ବିଲର ହାଲଚାଲ କହି କହି ଚାଲୁଅଛି। ଆଉ ଜଣେ ହଳିଆ କାନ୍ଧରେ ଯୋଡ଼ାଏ ଜୁଆଳି ପକାଇ ଚାଲୁଛି, ତାର ନାଁ ପାଣ୍ଡିଆ। ଗାଁର ସବୁ ଲୋକେ ଉଠି ନାହାନ୍ତି। ଶିବୁ ପଣ୍ଡିତଙ୍କ ସାଙ୍ଗରେ ଭେଟ ହେଲା। ପଣ୍ଡିତେ ନାଶ ଶୁଙ୍ଘି ଶୁଙ୍ଘି ବାଁ ହାତରେ ଢାଳଟିଏ ଧରି ପୋଖରୀ ପାଣି ବାହାରିଛନ୍ତି। ସାଆନ୍ତଙ୍କୁ ହଠାତ୍ ପଛରେ ଦେଖି ତରତର ହୋଇ ସାଢ଼େ ସାତ ହାତ ଆଡ଼ ହୋଇଗଲେ ଏବଂ ଢାଳଟା ତଳେ ଥୋଇଦେଇ ଧନୁକାକାର ଧାରଣ ପୂର୍ବକ ଅଞ୍ଜଳି ବଦ୍ଧ ଭୂତ୍ୱା ସାଆନ୍ତଙ୍କର କୀର୍ତ୍ତି ମାୟୁର ଯଶଶ୍ରିୟମ୍ କାମନା କଲେ। ସାଆନ୍ତଙ୍କର ତେଣିକି ଦୃଷ୍ଟି ନାହିଁ, ଏକ ମୁହାଁ ହୋଇ ଚାଲିଛନ୍ତି। ସାଆନ୍ତେ ଖଣ୍ଡେ ବାଟ ଚାଲିଗଲା ବାଦ ପଣ୍ଡିତେ ଧୀରେ ଧୀରେ ଢାଳଟି ଉଠାଇ ଶ୍ଳୋକଟିଏ ପଢ଼ିଲେ। ଆଦ୍ୟମ୍ ପ୍ରାତରେ ବା ଇଷ୍ଟ ଦର୍ଶନମ୍ ଜାତଂ ନ ଜାନେ କିମନ ଭୀମତଂ ଦର୍ଶଇଷ୍ୟତି। ପଣ୍ଡିତମାନଙ୍କର ଶ୍ଳୋକ ପଢ଼ିବା ଅଭ୍ୟାସ, ସେଥିରୁ ଆମେମାନେ କ'ଣ ପାଇବୁ? ସାମଗୋଛାଇତ ଯାତ୍ରୀ ବାଉରୀ ବିଲ ଗାଁ ତଳେ ବିଲଗୁଡ଼ିକ ଆଗରୁଆ ଶୁଆପକ୍ଷା ବୁଲିଗଲାଣି। ଶ୍ୟାମ ନଇଁ ପଡ଼ି ହିଡ଼ ବାନ୍ଧୁଛି। ସାଆନ୍ତେ ପାଖରେ ଛିଡ଼ା ହୋଇଯାଇ କ'ଣ ଭାଷାରେ କହିଲେ, କିରେ ବାପ ଶ୍ୟାମ? ଶ୍ୟାମ ହଠାତ୍ ସାଆନ୍ତକୁ ଦେଖି ଚମକି ପଡ଼ିଲା। ପାଞ୍ଚ ହାତ ଦୂରକୁ କୋଡ଼ିଟା ଫୋପାଡ଼ି ଦେଇ ଲଟ୍ କରି କାଦୁଅରେ ଶୋଇପଡ଼ି ଓଳଗି ହେଲା। ଆରେ ଉଠ ଉଠ, ଆରେ ଉଠ ବୋଲି ସ୍ନେହରେ ସାଆନ୍ତେ ସମ୍ବୋଧନ କଲେ। ତହିଁ ଉତ୍ତାରେ ଶ୍ୟାମ ହାତ ଯୋଡ଼ି ଦଶ ହାତ ଦୂରରେ ଛିଡ଼ା ହେଲା। ତାହା ବାଦ ଶ୍ୟାମ ଓ ସାଆନ୍ତଙ୍କ ମଧ୍ୟରେ ଢେର ବେଳ ଯାଏ ଦୁଃଖ ସୁଖ କଥାବାର୍ତ୍ତା ହେଲା। ସବୁ କଥାଗୁଡ଼ାକ ଲେଖିଲେ ଆମର ପାଠକମାନେ ବିରକ୍ତ ହୋଇପାରନ୍ତି, ସେଥିପାଇଁ ସାରାଂଶ ମାତ୍ର ଲେଖୁଛୁ। ଅର୍ଥାତ୍ ଶ୍ୟାମ ବଂଶ ଉପରେ ସାଆନ୍ତଙ୍କର ଭାରି ନଜର। ଶ୍ୟାମର ବାପ ଅପର୍ତ୍ତିଆ ରୋଜ ସଞ୍ଜବେଳେ ସାଆନ୍ତଙ୍କ ପାଖକୁ ଯାଇ ବିଲବାଡ଼ିର ହାଲଚାଲ ଜଣାଉଥିଲା ଏବଂ ଚାଷ କିପରି କଲେ ଧାନ ଖୁବ୍ ଫଳିବ ଏସବୁ କଥା ପଚାରୁଥିଲା। ମାତ୍ର ଶ୍ୟାମ ସେପରି କରେ ନାହିଁ। ଇତ୍ୟ ଅବସରରେ ବିଲ ଉପରେ ସାଆନ୍ତଙ୍କର ନଜର ଅକସ୍ମାତ୍ ପଡ଼ିଗଲା। ଚମକିଲା ପରି ମୁରବୀ ପଣିଆ କରି କହିଲେ, ଆରେ ଶ୍ୟାମ, ଆରେ ତୁ ଏ କ'ଣ କରିଛୁ? ତୁଟା ତ ନିହାତି ଓଲୁଟାଏ, ଚାଷ କିଛି ଜାଣୁନାହୁଁ। ଆରେ ଏତେ ଘଞ୍ଚ କରି ରୋଇଲେ କ'ଣ ଧାନ ଫଳେ? ଗଛ ତ ନିଶ୍ୱାସ ମାରିବାକୁ ବାଟ ନାହିଁ। ଉପାଡ଼ ଉପାଡ଼ ଅଧେ ଉପାଡ଼ି ପକା। ଗୋବିନ୍ଦ ଭଲ କରି ଅନାଇ ସାଆନ୍ତଙ୍କର ପୋଷକତା କଲା। ଶ୍ୟାମ ଥରେ ଥରେ ହାତ ଯୋଡ଼ି କହିଲା, ଆଜ୍ଞା ମୁଁ ତ ସବୁ ବର୍ଷ ଏମିତି ରୁହେ, ସମସ୍ତେ ବି ରୁହନ୍ତି। ସାଆନ୍ତେ ବିରକ୍ତ ହୋଇ କହିଲେ, ଆରେ ଓଲୁ ଭଲ କହିଲେ ଶୁଣୁନାହୁଁ। ଗୋବିନ୍ଦ ଆଡ଼କୁ ଚାହିଁକରି କହିଲେ, ଆରେ ଗୋବିନ୍ଦା ଦେଖାଇ ଦିଏ ତ, ଏଇ କଥା ମୁହଁରୁ ବାହାରୁ ନ ବାହାରୁଣୁ। ଗୋବିନ୍ଦା ଏବଂ ପାଣ୍ଡିଆ ଦୁଇକିଆରି ବିଲ ଅଧାପଦା କରି ପକାଇଲେ। ଶ୍ୟାମ ଡକା ପାଡ଼ି ସାଆନ୍ତଙ୍କ ଗୋଡ଼ ତଳେ ପଡ଼ୁଥାଏ। ସାଆନ୍ତେ ରାଗିଯାଇ ସାଆନ୍ତାଣୀଙ୍କ ସହିତ ଶ୍ୟାମର ଭାଇ ଲେଖା ସମ୍ବୋଧନ କରି କହିଲେ, ତୁ ବିଲ କରି ଜାଣ ନ ଜାଣ, କରଜ ଧାନର ମୂଳ କଳନ୍ତର ବିଶ୍ୱାସ ରଖିଲେ ଜାଣିବୁ। ଶ୍ୟାମ ଭୟରେ କାଠ ପିତୁଳି ତୁପରି ଛିଡ଼ା ହୋଇଥାଏ। ସାଆନ୍ତେ କହିଲେ, ଆରେ ଗୋବିନ୍ଦା ଆରେ ଥାଉ ଥାଉ, ସେ ତାର ଯାହା ଇଚ୍ଛା କରୁଛି କରୁ। ଏହା କହି ଆପଣ ଅରୁଆ ବିଲ ଆଡ଼କୁ ଦୁଇ ଭାରତକ ଧରି ବାହାରିଗଲେ। ପଞ୍ଚମ ପରିଚ୍ଛେଦ। ଏହି ପରିଚ୍ଛେଦରେ ଆମେ ଶୁଣିବା ମଙ୍ଗରାଜଙ୍କ କୁଟୁମ୍ବଙ୍କ ବିଷୟରେ। ରାମଚନ୍ଦ୍ର ମଙ୍ଗରାଜ ଜଣେ ବହୁପୋଷୀ ଲୋକ, ଘରେ ଖାଇବାକୁ କୁଟୁମ୍ବ ଢେର, ନିଜେ ସାଆନ୍ତ ସାଆନ୍ତାଣୀଙ୍କୁ ଛାଡ଼ି ତିନି ପୁଅ, ହିସାବରେ ତିନି ବୋହୁ, ପୋଇଲି ପରିବାରୀ 20 ଏହିପରି 30 ଲଗାଲଗି ହେବେ। ପ୍ରତି ଜଣଙ୍କର କଥା ଲେଖିବାକୁ ଗଲେ ଢେର ଲେଖିବାକୁ ପଡ଼ିବ। ମାତ୍ର ଆପଣ ତ ଆମମାନଙ୍କର ସ୍ୱଭାବ ଜାଣନ୍ତି, ମିଛ କଥା ଲେଖିବା, କଥା ବଢ଼େଇକରି ଲେଖିବା, ଅକାରଣର କଥା ଲେଖିବା ଆମମାନଙ୍କର ଧାତୁରେ ଚଳେ ନାହିଁ। ମଧ୍ୟ ମା ଲିଖେ ସତ୍ୟମ୍ ପ୍ରିୟମ୍, ଅର୍ଥାତ୍ ସତ୍ୟ କଥାରୁ ମଧ୍ୟ ଅଧା ଅଧି ଛାଡ଼ିଦେବାକୁ ହୁଏ। ଉଆସ ମଧ୍ୟରେ ସ୍ତ୍ରୀ ସଂଖ୍ୟା ବେଶୀ, ରାମ ଭଣ୍ଡାରୀକୁ ଛାଡ଼ି ପୁରୁଷତୁଣ୍ଡ ପ୍ରାୟ ଶୁଭେ ନାହିଁ, ସାଆନ୍ତେ ତ ଧନ୍ଦାରେ ଲାଗିଥାନ୍ତି। ତିନି ପୁଅ ଜୁଆଣ, ଚୌପଟ ଖେଳିବା, ଗୋବରା ଚଢ଼େଇ ଧରିବା, ଲୋକଙ୍କ ସହିତ ଡଙ୍ଗା ଫିସାଦି କରିବାରେ ସେମାନଙ୍କୁ ବେଳ ଅଣ୍ଟେ ନାହିଁ। ଗଞ୍ଜେଇ ପତ୍ର ଖାଇବାକୁ ମଧ୍ୟ କିଛି ବେଳ ଲୋଡ଼ା। ଗୋବିନ୍ଦପୁର ହାଟର ଗଞ୍ଜେଇ ଦୋକାନୀ ଜଣେ ଗହକି ଉପରେ ଖପା ହୋଇ କହିଲା, ଆରେ ଯା ମ ମାଲ ନ ନେ, ଏକା ସାଆନ୍ତ ଘର ବାବୁମାନଙ୍କ ପାଇଁ ତ ମାଲ ନିଅଣ୍ଟ। ବାପ ପୁଅଙ୍କର ପ୍ରାୟ ଭେଟ ହୁଏ ନାହିଁ। ଜଣେ ମୁରବୀ ଭଳିଆ ଲୋକ କହିଥିଲା, ଆହେ ମଙ୍ଗରାଜେ, ପୁଅମାନଙ୍କୁ କିଆଁ ପାଖରେ ପୁରାଉ ନାହଁ। ମଙ୍ଗରାଜେ ଉତ୍ତର ଦେଲେ, ଆହା ତମେମାନେ କି ଶାସ୍ତ୍ର ଶୁଣିନାହଁ, ଲାଳୟେତ୍ ପଞ୍ଚବର୍ଷାଣୀ ଦଶ ବର୍ଷାଣୀ ତାଡ଼ୟେତ୍ ପ୍ରାପ୍ତି ତୁ ଷୋଡ଼ଶ ବର୍ଷେ ପୁତ୍ରଂ ମିତ୍ର ବଦାଚରେ। ଅର୍ଥାତ୍ ପୁଅମାନଙ୍କ ପାଟିରୁ ପାଞ୍ଚ ବର୍ଷ ପର୍ଯ୍ୟନ୍ତ ଲାଳ ବହେ, ଦଶ ବର୍ଷ ପର୍ଯ୍ୟନ୍ତ ସେମାନଙ୍କୁ ତଡ଼ିଦେବ, ଷୋଳ ବର୍ଷ ହେଲା ଉତ୍ତାରେ ସେମାନଙ୍କ ସହିତ ମିତ୍ର ଭଳି ଆଚରଣ କରିବ, ଅର୍ଥାତ୍ ଖରାପ ଆଚରଣ ଆଦୌ କରିବ ନାହିଁ। ବାସ୍ତବରେ ଦେଖାଯାଉଛି ସାଆନ୍ତେ କାହାରି କାହାରି ସହିତ ସଙ୍ଗାତ ମିତ୍ର ବସି ମାଲିମକଦ୍ଦମା କରି ସେମାନଙ୍କର ଜମିଜାମା ଛଡ଼ାଇ ବଦ ଆଚରଣ କରନ୍ତି। ହେଲେ ସାଆନ୍ତଙ୍କର ପୁତ୍ରମାନଙ୍କ ସମ୍ବନ୍ଧରେ ଯେଉଁ ଶାସ୍ତ୍ରୀୟ ପ୍ରମାଣ ପ୍ରୟୋଗ କଲେ ତାହା ଠିକ୍ ବୋଧ ହେଉନାହିଁ। ଶୁଣାଯାଏ ପୁଅମାନେ ନିଶା ପାଣିରେ କିଛି ଉଡ଼ାଇ ଦେବାରୁ ବାପ ପୁଅଙ୍କର ଅପଡ଼। ଉଆସ ମଧ୍ୟରେ ସାଆନ୍ତାଣି ଗୋଟିଏ କୋଠରରେ ପଡ଼ିଥାନ୍ତି, କାହାରି ସହିତ କଥା ନାହିଁ, କେବଳ ଭାଟ ଭିକାରୀ ଭୋକି ଶୋଷି ଆସିଲେ ତାଙ୍କୁ ଖୋଜନ୍ତି। ବୋହୂମାଙ୍କ କଥା ଲେଖିବା ଅନୁଚିତ, ବଡ଼ଲୋକ ଘରର ବୋହୁ ବୋହାଶିଣୀଙ୍କ କଥା ଦାଣ୍ଡରେ ପକାଇଲେ ଲୋକେ ଆମମାନଙ୍କୁ କ'ଣ କହିବେ। ସେମାନେ ଯେପରି ଦିନ ପହରକରେ ବିଛଣାରୁ ଉଠି ଦୁଇ ତିନି ଘଣ୍ଟା ମଧ୍ୟରେ ଦାନ୍ତପତ୍ର ଘଷି ମର୍ଦ୍ଦନ ସ୍ନାନ କରି ଭୋଜନ କରି ଦିନ ବେଳବୁଡ଼ ଯାଏ ଶୋଇପଡ଼ନ୍ତି, ସେ କଥାଗୁଡ଼ିକ ଲେଖିଲେ କ'ଣ ହେବ। ବେଳବୁଡ଼ ସରିକ ପୁଣି ଉଠି ପଖାଳ ଦିଶୁ ଦିଶୁ ସାରି ତାହା ବାଦ ଗାଁ କଥା ଶୁଣିବା, ପୋଇଲିମାନଙ୍କ ମଧ୍ୟରେ କଳି ଲଗାଇବା, ଭାଙ୍ଗିବା, ହସିବା, ବସିବାରେ ଅଧରାତି ହୋଇଯାଏ। ରୁକୁଣୀ ମରୁଆ ଚେମି ନାକପୋଡ଼ି ଟେରି ବିମଳି ସୁକି ପାଟ କୌଶଳିକ ଛାଡ଼ି ଆହୁରି କେତେଗୁଡ଼ାଏ ପୋଇଲି ଅଛନ୍ତି, ସେମାନଙ୍କର ନାମ ଆମ୍ଭମାନଙ୍କୁ ଅଜଣା। କେହି ବାଳ ବିଧବା, କେହି ଯୁବତୀ ବିଧବା, କେହି ଆଜନ୍ମ ବିଧବା, କେହି ବା ସଧବା। ନାନା ପକ୍ଷୀ ଏକ ବୃକ୍ଷରେ ବାସ କଲା ପରି ସମସ୍ତେ ମଙ୍ଗରାଜଙ୍କ ଘରେ ଆଶ୍ରୟ ନେଇଛନ୍ତି। ମଧ୍ୟ କେତେକ ଆସୁଛନ୍ତି, କେତେ ଯାଉଛନ୍ତି ତାର ବି ଠିକଣା ନାହିଁ। ଅନେକ ଗୁଡ଼ିଏ ନିଷ୍କର୍ମା ପୋଇଲି ରୁଣ୍ଡ ହେଲେ ପୃଥିବୀର କଳିଜାତ ହୁଏ। ମଙ୍ଗରାଜ ଉଆସ ଏହି ସନାତନ ବିଧିକୁ ମଧ୍ୟ ଲଙ୍ଘିନଥିଲା। ରାତି ଅଧ ଯାଏ ଉଆସ ମଧ୍ୟରେ ମାଛ ହାଟ ବସିଲା ପରି ଘୋ ଘୋ ଶବ୍ଦ ଶୁଭୁଥାଏ। ଏବେ ଆମେ ପଢ଼ିବା ଷଷ୍ଠ ପରିଚ୍ଛେଦ, ଯାହାର ଶୀର୍ଷକ ହେଲା ଚମ୍ପା। ଉଆସ ମଧ୍ୟରେ ଯେତେ ଲୋକ ଅଛନ୍ତି ସେଥିମଧ୍ୟରୁ ଚମ୍ପା ଓରେଫ୍ ଚମ୍ପା ସାଆନ୍ତାଣୀ ଓରେଫ୍ ହରକଣା ସହିତ ମଙ୍ଗରାଜ ବଂଶର କି ସମ୍ପର୍କ, ଏକଥା କାହାରିକୁ ଜଣାନାହିଁ। ତାହାର ଜାତି କୁଳ ବଂଶ ସମ୍ବନ୍ଧରେ ସମସ୍ତେ ଅନଭିଜ୍ଞ। ଚମ୍ପା ମଙ୍ଗରାଜ ଘରେ ଦାସୀ କି ସାଆନ୍ତାଣୀ, ବ୍ୟବହାର ଦ୍ୱାରା ବୁଝିବାର କାହାରି ଶକ୍ତି ନାହିଁ। କେବଳ ଏତିକି ମାତ୍ର କହିପାରୁ ଯେ ମଙ୍ଗରାଜଙ୍କ ଉଆସ ମଧ୍ୟରେ ଚମ୍ପାର କ୍ଷମତା ସୀମାତୀତ। ଅଧିକ କ'ଣ, ସାଆନ୍ତାଣୀଙ୍କ କ୍ଷମତା ଠାରୁ ମଧ୍ୟ ଢେର ବେଶୀ। ବାହାରର ହଳିଆ ମୂଲିଆ କଚେରୀକରଣ ଯାଏ ତାଠାରେ ହାତ ଯୋଡ଼ନ୍ତି। ଚମ୍ପାର ଗୋଟିଏ ନାମ ହରକଡ଼ା, ସତ କଥା କହିବାକୁ ଗଲେ ଏହି ନାମ ଧରି ତାହାକୁ ଡାକିବାରେ ଶୁଣିନାହୁଁ। ହରକଡ଼ା ଶବ୍ଦର ବ୍ୟୁତ୍ପତ୍ତି କ'ଣ, ଏହି ନାମଟି ନିନ୍ଦ୍ୟ କି ପ୍ରଶଂସନୀୟ, ଏହା ବୋଲିବାକୁ ଆମ୍ଭେମାନେ ନିତ୍ୟାନ୍ତ ଅକ୍ଷମ। ମାତ୍ର ଚମ୍ପା କାନରେ ଦିନେ କିଏ ପକାଇଦେଲା ଲୋକମାନେ ତାକୁ ହରକଡ଼ା ବୋଲନ୍ତି, ସେ ଶୁଣି ଭାରି ଖପା ହେଲା। କାନ୍ଦି କାନ୍ଦି ମଙ୍ଗରାଜଙ୍କଠାରେ ଗୁହାରି କଲା, ଖୁବ୍ ଧରପଗଡ଼ ହେଲା। ଦୁଇ ଦିନ ପର୍ଯ୍ୟନ୍ତ ଖୋଜ ତଲାଶ ହେଲା, ମାତ୍ର ହରକଡ଼ା କେଉଁଠାରୁ ଉତ୍ପତ୍ତି, କେତେ ଦୂର ତାର ବିସ୍ତୃତି, କିଛି ଠିକଣା ମିଳିଲା ନାହିଁ। ଅବଶେଷରେ ସାଆନ୍ତେ କହିଲେ, ହେଉ ହେଉ ଦେଖାଯିବ, ଖବରଦାର ଚମ୍ପାକୁ କେହି ହରକଡ଼ା କହିବ ନାହିଁ। ସେଦିନ ଗ୍ରାମର ଏ ମୁଣ୍ଡରୁ ସେ ମୁଣ୍ଡ ଯାଏ ଏବଂ ଆଖପାଖ ଦୁଇ ଗ୍ରାମର ସମସ୍ତଙ୍କୁ ସମସ୍ତେ ସାବଧାନ କରାଇ ଦେଇ କହିଲେ, ଖବରଦାର ଚମ୍ପାକୁ କେହି ହରକଡ଼ା କହିବ ନାହିଁ। ମାସେ ଦୁଇ ମାସ ଚାରି ମାସ ଛଅ ମାସ ଟୋକିଠାରୁ ବୁଢ଼ି ଯାଏ, ଟୋକାଠାରୁ ବୁଢ଼ା ଯାଏ, ସାଙ୍ଗ ମନମିଳାପି ଲୋକ ଦେଖିଲେ ଚାରିଆଡ଼େ ଅନାଇ ମୂର୍ଖି ହସି ପରସ୍ପରକୁ ସାବଧାନ କରାନ୍ତି, ଖବରଦାର ଚମ୍ପାକୁ କେହି ହରକଡ଼ା କହିବ ନାହିଁ। କ୍ରମଶଃ ସେହି କଥା ସଂକ୍ଷିପ୍ତ ସାର ରୂପ ଧାରଣ କଲା, ଯଥା ଖବରଦାର କେହି ଚମ୍ପାକୁ, ଖବରଦାର କେହି ଖବରଦାର ଖାଲି କହିଦେଲେ ମଧ୍ୟ ପିଲାଗୁଡ଼ାକ ହାତ ତାଳି ଦେଇ ଦାଣ୍ଡରେ ନାଚନ୍ତି, ଖବରଦାର ଗୋବରା ଜେନା ଚୌକିଦାର। ପିଲାଗୁଡ଼ିକ ସବୁଦିନେ ଜଞ୍ଜାଳିଆ, ସେମାନଙ୍କ କଥା କ'ଣ ଧରିବେ, ଯାଉ ସେ ବାଜ୍ୟ କଥାରୁ କ'ଣ ହେବ। ହେଲେ ସାଆନ୍ତଙ୍କ ଘର ସହିତ ଚମ୍ପାର ଖୁବ୍ ଘନିଷ୍ଠ ସମ୍ବନ୍ଧ ଥିବାରୁ ପାଠକମାନେ ତାହାର ନାମ ଅନେକ ଥର ଶୁଣିବାକୁ ପାଇବେ। ଏଥର ତାହାର ରୂପଗୁଣ ସମ୍ବନ୍ଧରେ ସମସ୍ତ କଥା ଫେଡ଼ି କହିବାର ଆମମାନଙ୍କ ପକ୍ଷରେ ନିତ୍ୟାନ୍ତ କର୍ତ୍ତବ୍ୟ ମନେ ହେଉଛି। ଆଉ ଗ୍ରନ୍ଥସ୍ଥ ନାୟକ ନାୟିକାମାନଙ୍କ ରୂପଗୁଣ ବର୍ଣ୍ଣନା କରିବାକୁ ଲେଖକମାନେ ସାହିତ୍ୟ ଆଇନାନୁସାରେ ବାଧ୍ୟ। ସୁତରାଂ ଏହି ସନାତନ ରୀତି ଲଙ୍ଘନ କରିବାକୁ ଆମମାନଙ୍କର ଆୟତ୍ତ ନାହିଁ। ପୁଣି ଗ୍ରନ୍ଥକାରମାନଙ୍କର ଖସଲାତ ଅଛି, ଗୋଟିଏ ନାୟିକାକୁ ପାଇଲେ ଛେନାଗୁଡ଼ ପାଇଲା ପରି ସବୁ କଥା ପାଶରେ ଯାଇ ତାହାର ରୂପବର୍ଣ୍ଣନା କରିବାକୁ ତରବର ହୋଇ ବସିଯାଆନ୍ତି। ଆମେମାନେ ଯେ ରୂପବର୍ଣ୍ଣନା କରିବା ବିଷୟରେ ଅକ୍ଷମ ତାହା ନୁହେଁ। ଏଇ ଦେଖ, କଦଳୀ, ପଣସ, ରମ୍ଭା, ଆମ୍ବ, ଡାଳିମ୍ବ, ଟଭା, ଏହିପରି ଯେ ସବୁ ଗଛ ପତ୍ର ଫଳ ଫୁଲ ଅଛି, ଚମ୍ପାର ବିଶେଷ ବିଶେଷ ଅଙ୍ଗ ସହିତ ବିଶେଷ ବିଶେଷ ପଦାର୍ଥ ମିଳାଇଦେଲେ ତ ରୂପବର୍ଣ୍ଣନା ଛିଡ଼ିଗଲା। ମାତ୍ର ଆଜିକାଲି ସେପରି ମରହଟ୍ଟି ବର୍ଣ୍ଣନା ନାହିଁ। ଇଂରେଜୀ ପଢ଼ୁଆ ପାଠକମାନଙ୍କ ମନୋରଞ୍ଜନ ସକାଶେ ଇଂରେଜୀ ଧରଣର ରୂପବର୍ଣ୍ଣନା ଆବଶ୍ୟକ। ଭାରତର କବିମାନେ ସୁନ୍ଦରୀ ସ୍ତ୍ରୀକୁ ଗଜେନ୍ଦ୍ର ଗାମିନୀ ଇଂରେଜୀ କହିବେ? ଛି ଛି, ତା ତ ନୁହଁ। ଘୋଡ଼ା ପରି ଯେ ଗେଲପ ଚାଲିପାରେ, ସେହି ସିନା ପରମା ସୁନ୍ଦରୀ। ଆମେମାନେ ଦେଖୁଛୁ ଆଜିକାଲି ପହିଲି ଆଷାଢ଼ର ମହାନଦୀ ବଢ଼ିପାଣି ପରି ଏ ଦେଶକୁ ଇଂରାଜୀ ସଭ୍ୟତା ଯେପରି ପେଲି ଆସୁଅଛି, ସେଥିରେ ଖୁବ୍ ସମ୍ଭାବ୍ୟ ନବ୍ୟ ସଭ୍ୟ ଶିକ୍ଷିତ ବାବୁମାନେ ଆପଣା ଆପଣା ଅଙ୍କଲକ୍ଷ୍ମୀମାନଙ୍କୁ ଗେଲପ ଚାଲି ଶିଖାଇବା ନିମନ୍ତେ ଚାବୁକ ସଭାର ନିଯୁକ୍ତ କରିବାକୁ ପ୍ରସ୍ତାବ କରି ବସିବେ। ସେ କଥା ହେଉ, ଆମମାନେ କହୁ ସୁନ୍ଦରୀମାନଙ୍କ ଚାଲିର ଉପମେୟ ବସ୍ତୁ ପୁରୁଣା କୌଣସି କବି ଠିକ୍ କରିପାରି ନାହାନ୍ତି। ବିଚାର କରନ୍ତୁ, ଘୋଡ଼ା ଆଉ ହାତୀମାନେ ଚାରି ଗୋଡ଼ରେ ଚାଲନ୍ତି, ମାତ୍ର ଆମମାନଙ୍କ ଚମ୍ପାର ଦୁଇ ଗୋଟି ଗୋଡ଼ରୁ ବେଶୀ ନାହିଁ। ସୁତରାଂ ତାକୁ ଯଦି ଆମେ ଗଜେନ୍ଦ୍ର ଗାମିନୀ ବା ଅଶ୍ୱବର ଗାମିନୀ ବୋଲିବା ତେବେ ତାହା ନିତ୍ୟାନ୍ତ ଅସଙ୍ଗତ ହେବ। ତେବେ ଚମ୍ପା ହାମୁଡ଼ି ହାମୁଡ଼ି ଚାଲିଲେ କିପରି ଦିଶନ୍ତା, ସେ କଥା ଅନୁମାନ କରିବାକୁ ଆମମାନେ ସମ୍ପ୍ରତି ଅକ୍ଷମ। ପୁଣି ପଦ ସଂଖ୍ୟା ସମ୍ବନ୍ଧରେ ମରାଳ ସହିତ ସାମଞ୍ଜସ୍ୟ ଥିବାରୁ ତାକୁ ମରାଳ ଗାମିନୀ ବୋଲିବା ଅସଙ୍ଗତ ନୁହେଁ। ଅଳଙ୍କାରର ଶାସ୍ତ୍ର ମର୍ଯ୍ୟାଦା ରକ୍ଷା ପାଇଁ ଉପମାନ ଉପମେୟ ଠିକ୍ ରଖି କହିବାକୁ ଗଲେ ମରାଳ କେତେବେଳେ ଖାଲି ଗୋଡ଼ରେ, କେତେବେଳେ ଡେଣା ମେଲାଇ ଖଣ୍ଡି ଉଡ଼ା ଦେଲା ପରି ଚାଲେ। ଆମମାନଙ୍କର ଚମ୍ପା ଗହିର ମଧ୍ୟରେ ମାଣିଆବନ୍ଦୀ ପଣତକାନି ଉଡ଼ାଇ ଦୁଇ ଡେଣା ଦୋହଲାଇ ଚାଲିଲା ବେଳେ ଠିକ୍ ତାକୁ ମରାଳ ଗାମିନୀ ବୋଲାଯାଇପାରେ। ଚମ୍ପାର ବୟସ ଆମେମାନେ ଅନୁମାନ କରୁ 30 ଲଗାଲଗି। ମାତ୍ର ତାହାର ନିଜ ମୁହଁରୁ ଅନେକ ଥର ଶୁଣାଯାଇଛି ସାନ୍ତାଣୀଙ୍କ ମଙ୍ଗଳକୃତ୍ୟ ଦିନ ତାର 21 ହୋଇଥିଲା। ଏହି ହିସାବରେ ଚମ୍ପାର ବୟସ ଢେର କମ୍। ଏହିପରି ଯୁବତୀର ରୂପବର୍ଣ୍ଣନା କରିବାକୁ ହେଲେ ଖୁବ୍ ସାବଧାନତା, ଖୁବ୍ ବିଜ୍ଞତା, ଖୁବ୍ ବହୁଦର୍ଶିତା ଆବଶ୍ୟକ। ବିଲାତି ଜିନିଷାତ ସହିତ ରୁଚି ନାମଧେୟ ପଦାର୍ଥ ବିଶେଷ ଏ ଦେଶକୁ ନୂଆ ଆମଦାନୀ ହୋଇଛି, ତାହା ପ୍ରତି ନଜର ରଖି ନ ଚଳିଲେ ବାବୁ ତୁମର ପାଠ ସରିଲା, ତୁମେ ମୂର୍ଖ ଅସଭ୍ୟ ତଳେ ଗଲ। ସେଦିନ ଉପେନ୍ଦ୍ର ଭଞ୍ଜଙ୍କ ଦୁର୍ଦ୍ଦଶା ଦେଖି ଆମେମାନେ ଏହି ଶିକ୍ଷା ପାଇଛୁ। ବାପା ମା ପୁଣ୍ୟ ବଳରୁ ସେ ବିଚରା ଖସି ଯାଇଅଛି, ନଇଲେ ଇସ୍ତକ ମହାପାତ୍ର ଠାରୁ ମହାରାଜା ଯାଏ ଯେପରି ପିଛା ଧରିଥିଲେ ତାହାର କପାଳରେ ଯେ କ'ଣ ଘଟିଥାନ୍ତା ଠାକୁରଙ୍କୁ ଜଣା। ଏପରି ମହାରଥିରେ ତ ଏହି ଦଶା ଆମେମାନେ ବା କେତେ କଡ଼ାରେ ଗଣ୍ଡାଏ। ଗୁରୁ ବିପ୍ର ପ୍ରସାଦେନ ଆମେମାନେ ସୁରୁଚି କବିତା କିଛି ରଚନା କରିବାକୁ କ୍ଷମ। ଆପଣ ମନେ କରିବେ ଏଇଟା ମିଛୁଆ, କିଛି ଜାଣେ ନାହିଁ। ଆଚ୍ଛା ନମୁନା ଦେଖନ୍ତୁ ତ, ଅର୍ଦ୍ଧବକ୍ଷ ଉଲ୍ଲଂଘିନୀ ମୁରୁକି ହାସିନୀ ବସ୍ତ୍ରଶୂନ୍ୟା ରିକ୍ତ ହସ୍ତା ତୁରଙ୍ଗ ଗାମିନୀ ମାର୍ଜାର ନୟନା ତାମ୍ର କେଶା ଅଣ୍ଟା ଭିଡ଼ା ସ୍ୱାଧୀନ ଭର୍ତ୍ତକା ପାଞ୍ଚ ଜଣ ଆଗେ ଛିଡ଼ା ପର ପୁରୁଷକୁ ଧରି ନର୍ତ୍ତକୀ ସୁନ୍ଦରୀ ଆହା ଆହା ଅପରୂପ ସ୍ୱର୍ଗ ବିଦ୍ୟା ଧରି। ଆଉ କୁରୁଚିପୂର୍ଣ୍ଣ ଉପେନ୍ଦ୍ରଗଞ୍ଜ ଶୁଣିବେ, ଓଲଟ କଦଳୀ ପ୍ରାୟ ଜାନୁ ନିତମ୍ବ ଯୁଗଳ ଜିଣି ସାନୁ। ଆଉ ଲେଖିବାକୁ ସାହସ ଅଣ୍ଟିଲା ନାହିଁ, କେଜାଣି ବିଜୁଳି ପୁଣି ଚମକି ଉଠିବେ। ଆମେମାନେ ସୁରୁଚି କବିତା ଲେଖିବାକୁ ଜାଣୁ ସତ୍ୟ, ହେଲେ ଦିନେ ଦୁଇ ଦିନ ପରେ ତୁଚ୍ଛା ମିଛ ଲେଖିବାକୁ ସାହସ ହେଉନାହିଁ। ଇସ୍ତକ ବାଲିପାଟଣା ବାଳିକା ବିଦ୍ୟାଳୟର ପଞ୍ଚମ ଶ୍ରେଣୀ ଛାତ୍ରୀ ଶ୍ରୀମତୀ ଚେମି ବେହେରା ଠାରୁ ବେଥୁନ୍ ସ୍କୁଲର ଉଚ୍ଚତମ ଶ୍ରେଣୀର ଛାତ୍ରୀ ମିସ୍ ଏସ୍ ଏମ୍ ରେ ଓରେଫ୍ କୁମାରୀ ଶଶିମୁଖୀ ରାୟ ପର୍ଯ୍ୟନ୍ତ ଦେଖିଲୁ, କେହି ସୁରୁଚି ସମ୍ପନ୍ନ ସୌନ୍ଦର୍ଯ୍ୟ ବଢ଼ାଇ ବିରାଡ଼ି ଆଖି ପରି କରିପାରୁନାହାନ୍ତି। ଏଣେ ସତ ଲେଖିଲେ ଅସଭ୍ୟ ତଳେ ଯିବୁ, ମିଛ କଥା ତ କଲମରୁ ବାହାରିବ ନାହିଁ। ଉପାୟ କ'ଣ? କାଳିଦାସ ରଘୁବଂଶ ଲେଖିଲା ବେଳେ କଲମ ଅଚଳ ହେବାରୁ କହି ବସିଲେ, ଅଥବା କୃତ ବାକ୍ ଦ୍ୱାରେ ବଂଶେ ସସ୍ମିନ୍ ପୂର୍ବ ସୁରିଭି ମଣୁ ବଜ୍ର ସମୁତ୍କୀର୍ଣ୍ଣେ ସୂତ୍ରସ୍ୱେ ବସ୍ତିମି ଗତିହି। ଏବେ ତ ବାଟ ଦିଶିଗଲା, ନିଜେ କାଳିଦାସେ ଚମ୍ପା ରୂପ ବର୍ଣ୍ଣନାର ନମୁନା ରଖିଯାଇଛନ୍ତି। ଦାସେ ବୋଇଲେ, ତନ୍ୟ ସାମା ଶିଖରୀ ଦଶନା ପକ୍କ ବିମ୍ବା ଧରୋଷ୍ଟି ଅସ୍ୟାର୍ଥ ତନୁ ବୋଲନ୍ତେ ଶରୀର ଚମ୍ପାର ତନୁ ଥିବାରୁ ସେ ତନ୍ମୀ, ଶ୍ୟାମା ବୋଲନ୍ତେ କାଳିଆ ନୁହେଁ ଗୋରା ନୁହେଁ, ଶ୍ୟାମଳ ବର୍ଣ୍ଣ, ଚମ୍ପା ହେଲା ଶ୍ୟାମଳ ବର୍ଣ୍ଣା। ଶିଖରୀ ରସନା, ଶିଖରୀ ବୋଲନ୍ତେ ପାହାଡ଼, ଦର୍ଶନ ବୋଲନ୍ତେ ଦାନ୍ତ। ଚମ୍ପାର ଛାମୁଦାନ୍ତ ଦୁଇ ଗୋଟେ ବାହାଡ଼ା, ବାହାଡ଼ା ହୋଇ ଗୋଟାକ ପରେ ଗୋଟାଏ ଚଢ଼ିଯାଇ ପର୍ବତ ଶୃଙ୍ଗ ପରି ଟେକି ହୋଇ ରହିଥିବାରୁ ସେ ଶିଖରୀ ରସନା। ଆଉ ପକ୍ୱ ବିମ୍ବାଧରୋଷ୍ଟି ଅର୍ଥାତ୍ ପକ୍ୱ ବୋଲନ୍ତେ ପାଚିଲା, ବିମ୍ବ ବୋଲନ୍ତେ କୁଆ ମୈତା ଫଳ, ଅଧର ଓଷ୍ଠ ବୋଲନ୍ତେ ତଳ ଆଉ ଉପର ଓଠ ଅର୍ଥାତ୍ ପାନ ବୋଳରେ ଚମ୍ପାର ଦୁଇ ଓଠ ଲାଲ ହୋଇଯିବାରୁ ସେ ପକ୍ୱ ବିମ୍ବାଧରୋଷ୍ଠି। ପୁଣି ଦାସେ ମଧ୍ୟ କ୍ଷମାସ୍ତୋତ୍ର, ନମ୍ରା ପ୍ରଭୃତି ଢେର କଥା କହିଛନ୍ତି, ମାତ୍ର ଚମ୍ପାର ଯେ ସବୁ ଅଙ୍ଗ ବସ୍ତ୍ରାବୃତ ଅର୍ଥାତ୍ ଆମେମାନେ ସେସବୁ ଅଙ୍ଗ ଦେଖିନାହୁଁ, ସେ ସମସ୍ତ ଅଙ୍ଗ ବର୍ଣ୍ଣନା କରିବାକୁ ନିତ୍ୟାନ୍ତ ନାରାଜ। ଦାସେ ତ ଦାସେ, ଯାହା ନ ଦେଖିଛୁ ଦୁଇ ନୟନେ, ତାହା ନ ଲେଖିବୁ ଗୁରୁ ବଚନେ। ତେବେ ଦେଖା ସ୍ଥାନଗୁଡ଼ିକର ବର୍ଣ୍ଣନା କରିବାକୁ ଛାଡ଼ିବା ପାତ୍ର ଆମେ ନଉ, ଯଥା କଜ୍ଜ୍ୱଳ ପୂରିତ ଲୋଚନ ଭାଲେ, ଗୁଣ୍ଡି ମିଶାଖିଲି ଗୁଞ୍ଜିତ ଗାଲେ, ତୈଳ ହରିଦ୍ର ବୋଳିତ ଦେହେ, କୁକୁରିବ ଶୀଘ୍ର ଧାବତି ଗେହେ, ଷୋଳ ହାତୀ ଶାଢ଼ୀ ବିସ୍ତୃତ କଚ୍ଛେ, ଥୋପ ଭିଡ଼ା ଜୁଡ଼ା ଶୋଭିତ ଉଚ୍ଚେ, ଦୁମ 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 ଚଳନଙ୍କସ୍ୟା, ଚଳତି ବା ଧାବତି ବିଷମ ସମସ୍ୟା, କଙ୍କଣ ଚୁଡ଼ି ହସ୍ତେ ବିରାଜେ, ଝମ 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 ଝୁଣ୍ଟିଆ ବାଜେ, ସାଜଦା ଗଚ୍ଛତି ଗୋହିରି ଦାଣ୍ଡେ, ହସ୍ତ ଚଲାଇ ଚାଣ୍ଡେ ଚାଣ୍ଡେ, ଦେଖି ଶଙ୍କି ଯାଆନ୍ତି ଗ୍ରାମ୍ୟ ଲୋକେ, ଡରିମରି ପଳାଇ ଯାଆନ୍ତି ଥୋକେ। ଇତି ରୂପବର୍ଣ୍ଣନମ୍ ପର୍ଯ୍ୟଟି ଛନ୍ଦେ, ଅତଃ ଗୁଣବର୍ଣ୍ଣ୍ୟତେ ବିବିଧ ପ୍ରବନ୍ଧେ। ଏଇଠାରେ ଛଅ ମାଣ ଆଠ ଗୁଣ୍ଠର ଷଷ୍ଠ ପରିଚ୍ଛେଦ ପରିସମାପ୍ତି ଘଟୁଛି। ନମସ୍କାର, ଧନ୍ୟବାଦ।